ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
প্রথম শতাব্দীর নির্যাতনা ভাগ দুই। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনমানকু এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনকু আশীর্বাদ করন্তু। আপনকু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। শত্রু শয়তান হস্তরু সে আপনকু সুরক্ষার রাখন্তু। সেই পরমেশ্বর আপনক সমস্ত মনকামনা পূর্ণ করন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদাসর্বদা আপনক ঠারে সহবর্তী রহু। প্রিয় শ্রোতা, প্রথম শতাব্দীর নির্যাতনা ভাগ এক গতকালি আমি আলোচনা কলু। তাহলে চলন্তু এই আলোচনাকু আমি আজি আগকু বড়াইবা। বন্ধু, যেমানে খ্রিস্টঙ্ক অনুগামী বলি কহুছন্তি সেমানক মধ্যে কেবে দুইটি শ্রেণী আছে। যেতেবেলে গোটিয়ে শ্রেণী উদ্ধারকারীঙ্ক জীবনকু অধ্যয়ন করে এবং সেমানক ত্রুটি সংশোধন করিবাকু এবং নমুনা সহিত অনুরূপ ভাবরে চেষ্টা করে, অন্য শ্রেণীটি সাধা ব্যবহারিক সহিত দূরেই যাই যাহা সেমানক ত্রুটিকু প্রকাশ করে তার সর্বোত্তম সম্পত্তিরে মধ্য প্রকৃত শব্দ এবং আন্তরিকতার সহিত চর্চটি গঠিত হয়ে নথিলা। আমার ত্রাণকর্তা শিক্ষা দিয়েছন্তি যে যেমানে ইচ্ছাকৃত ভাবরে পাপরে লিপ্ত রহিবে সেমানে মণ্ডলীরে গ্রহণ করিবে নাহিঁ। তথাপি সেমানে নিজে পুরুষমানঙ্ক সহিত সংযুক্ত হেলে, যেমানে চরিত্রে ত্রুটি থিলে এবং সেমানঙ্কু তাঙ্কর শিক্ষা এবং উদাহরণ উপকার প্রদান কলে, যেপরি সেমানঙ্ক ত্রুটি দেখিবা এবং সংশোধন করিবার সুযোগ পাইপারন্তি। বার জন পীড়িতঙ্ক মধ্যে জনে বিশ্বাসঘাত থিলা। তাঙ্কর চরিত্রর ত্রুটি হেতু জিহুদা গ্রহণ করা যাইথিলা, কিন্তু সেগুড়িক সতে। সে শিষ্যমানঙ্ক সহিত সংযুক্ত থিলে, যেপরি খ্রিস্টঙ্ক নির্দেশ এবং উদাহরণ মাধ্যমে সে খ্রিস্টিয়ান চরিত্র গঠন বিষয়ে শিখিপারন্তি এবং এইপরি ভাবরে তাঙ্কর ত্রুটি দেখিবা অনুতাপ করিবা এবং ঈশ্বরঙ্ক কৃপা সাহায্যরে তাঙ্ক আত্মাকু শুদ্ধ করিবা পাই আগেই আসিবে সত্যকু মানিবারে। কিন্তু জিহুদা আলোকরে গমন কলে নাহিঁ, অনুগ্রহরে উজ্জ্বলতা তাহাঙ্ক উপরে প্রদান করা যাইথিলা। তাপরে লিপ্ত রহি সে শয়তানর প্রলোভনকু নিমন্ত্রণ কলা। তাঙ্কর চরিত্রর মন্দ গুণগুড়িক প্রাধান্য লাভ কলা। অন্ধকারের শক্তি নিয়ন্ত্রণরে সে নিজর মন সমর্পণ কলে। যেতবে তাঙ্কর দোষগুড়িক ভর্জনা হয়েলা সেতবে সে ক্রোধিত হেলে এবং এইপরি ভাবরে সে তাঙ্ক গুরুঙ্ক প্রতি বিশ্বাসঘাততা করিবার ভয়ঙ্কর অপরাধ ঘটাইলে। তেনু যেমানে ধার্মিকতার বৃত্তিরে মন্দকু ভাল পাঁতি, যেমানে সেমানক পাপকু নিন্দা করে সেমানক শান্তি ভঙ্গ করন্তি, সেমানক ঘৃণা করন্তি, যেতেবেলে এক অনুকূল সুযোগ উপস্থাপিত হুয়ে সেমানে জিহুদাঙ্ক পরি বিশ্বাসঘাততা করিবে। যেমানে সেমানক মঙ্গল পাই সেমানক ভর্জনা করিবাকু চেষ্টা করন্তি। বন্ধু, প্রেরিত মণ্ডলীর থিবা লোকমানকু ভেটিথিলে, যেমানে গুপ্ত ভাবরে অধর্মকু সম্মান করিথিলে, ଯେତେବେଳେ ସେମାନେ ଲୋଭ ନିଜ ପାଇଁ ଏକ ଅଂଶକୁ ଅଟକାଇଥିଲେ, ଅନନୀୟ ଏବଂ ସାଫିରା ପ୍ରତାରଣକମାନଙ୍କ ଅଂଶ ଭାବରେ କାର୍ଯ୍ୟ କଲେ। ସତ୍ୟର ଆତ୍ମା ପ୍ରେରିତମାନଙ୍କୁ ଏହି ଛଳନାକାରୀମାନଙ୍କର ପ୍ରକୃତ ଚରିତ୍ରକୁ ପ୍ରକାଶ କଲା ଏବଂ ଈଶ୍ୱରଙ୍କ ବିଚାରଗୁଡ଼ିକ ଏହାର ଶୁଦ୍ଧତା ଉପରେ ଚର୍ଚ୍ଚକୁ ମୁକ୍ତ କଲା। ଚର୍ଚ୍ଚରେ ଖ୍ରୀଷ୍ଟିଆନ ବିଚକ୍ଷଣ ଆତ୍ମାରଙ୍କର ଏହି ସଙ୍କେତ ପ୍ରମାଣ କପଟି ଏବଂ ଦୁଷ୍ଟମାନଙ୍କ ପାଇଁ ଆତଙ୍କ ଥିଲା। ଯେଉଁମାନେ ଅଭ୍ୟାସ ଏବଂ ସ୍ୱଭାବରେ ଖ୍ରୀଷ୍ଟଙ୍କ କ୍ରମାଗତ ପ୍ରତିଧ୍ୱନି ଥିଲେ ସେମାନଙ୍କ ସହିତ ସେମାନେ ଅଧିକ ସମୟର ରହିପାରିଲେ ନାହିଁ ଏବଂ ତାଙ୍କ ଅନୁଗାମୀମାନଙ୍କ ଉପରେ ପରୀକ୍ଷା ଏବଂ ନିର୍ଯାତନା ଆସିଲା। ଯେଉଁମାନେ କେବଳ ସତ୍ୟ ପାଇଁ ସମସ୍ତଙ୍କୁ ତ୍ୟାଗ କରିବାକୁ ଇଚ୍ଛୁକ ଥିଲେ ସେମାନେ ତାଙ୍କ ଶିଷ୍ୟ ହେବାକୁ ଇଚ୍ଛା କଲେ। ଏହିପରି ଯେପର୍ଯ୍ୟନ୍ତ ନିର୍ଯାତନା ଜାରି ରହିଲା, ଚର୍ଚ୍ଚଟି ତୁଳନାତ୍ମକ ଭାବରେ ଶୁଦ୍ଧ ରହିଲା। କିନ୍ତୁ ଏହା ବନ୍ଦ ହେବା ପରେ ଧର୍ମ ପରିବର୍ତ୍ତନକାରୀମାନେ ଯୋଡ଼ି ହୋଇଥିଲେ, ଯେଉଁମାନେ କମ୍ ଆନ୍ତରିକ ଏବଂ ନିଷ୍ଠାପର ଥିଲେ ଏବଂ ଶୈତାନର ପାଦ ପାଇବା ପାଇଁ ରାସ୍ତା ଖୋଲିଥିଲେ। ବନ୍ଧୁ, କିନ୍ତୁ ଆଲୋକର ରାଜକୁମାର ଏବଂ ଅନ୍ଧକାରର ରାଜକୁମାର ମଧ୍ୟରେ କୌଣସି ମିଳନ ନାହିଁ ଏବଂ ସେମାନଙ୍କ ଅନୁଗାମୀମାନଙ୍କ ମଧ୍ୟରେ କୌଣସି ମିଳନ ହୋଇପାରିବ ନାହିଁ। ଯେତେବେଳେ ଖ୍ରୀଷ୍ଟିଆନମାନେ ସେହି ମାନଙ୍କ ସହିତ ଏକଜୁଟ ହେବାକୁ ରାଜି ହେଲେ, ଯେଉଁମାନେ ଆଦେଶକ ପୂଜାପାଠରୁ ଧର୍ମ ଗ୍ରହଣ କରିଥିଲେ, ସେମାନେ ଏକ ପଥର ପ୍ରବେଶ କଲେ ଯାହା ସତ୍ୟଠାରୁ ଆଗକୁ ବଢ଼ାଇ ଶୈତାନ ଆନନ୍ଦିତ ହେଲା ଯେ ସେ ଖ୍ରୀଷ୍ଟଙ୍କ ଅନେକ ଅନୁଗାମୀମାନଙ୍କୁ ପ୍ରତାରଣା କରିବାରେ ସଫଳ ହୋଇପାରିଛି। ଏହାପରେ ସେମାନଙ୍କ ଉପରେ ଅଧିକ ପୂର୍ଣ୍ଣ ହେବା ପାଇଁ ନିଜର ଶକ୍ତି ଆଣିଥିଲେ ଦେଇଥିଲେ ଏବଂ ଯେଉଁମାନେ ଈଶ୍ୱରଙ୍କ ନିକଟରେ ସତ୍ୟ ରହିଥିଲେ ସେମାନଙ୍କୁ ନିର୍ଯାତନା ଦେବା ପାଇଁ ସେମାନଙ୍କୁ ପ୍ରେରଣା ଦେଇଥିଲେ। ବନ୍ଧୁ, ପ୍ରକୃତ ଖ୍ରୀଷ୍ଟିଆନ ବିଶ୍ୱାସକୁ କିପରି ବିରୋଧ କରାଯିବ? ଯେପରି କେହି ବି କେହି ଭଲ ଭାବରେ ବୁଝିପାରିଲେ ନାହିଁ, ଯେଉଁମାନେ ପୂର୍ବରୁ ଏହା ରକ୍ଷାକାରୀ ଥିଲେ ଏବଂ ଏହି ବିଦ୍ରୋହୀ ଖ୍ରୀଷ୍ଟିଆନ ମାନେ ସେମାନଙ୍କ ଅର୍ଦ୍ଧ ପଗନ ଅର୍ଦ୍ଧ ମୂର୍ତ୍ତିପୂଜା ସାଥୀମାନଙ୍କ ସହିତ ଏକ ହୋଇ ଖ୍ରୀଷ୍ଟଙ୍କ ଦତ୍ତର ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତ ବିରୁଦ୍ଧରେ ସେମାନଙ୍କ ଯୁଦ୍ଧକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନେ ବିଶ୍ୱାସୀ ହେବେ ସେମାନଙ୍କ ପାଇଁ ଏହା ଏକ ହତାଶ ସଂଘର୍ଷର ଆବଶ୍ୟକତା ଥିଲା, ଯାହାକି ସକ୍ଟୋର ପୋଷକରେ ବିଚ୍ଛନ୍ନବେଶୀ ହୋଇ ଚର୍ଚ୍ଚରେ ପରିଚିତ ହୋଇଥିବା ପ୍ରତାରଣା ଏବଂ ଘୃଣାର ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହେବେ। ବାଇବଲକୁ ବିଶ୍ୱାସର ମାନ୍ୟତା ଭାବରେ ଗ୍ରହଣ କରାଯାଇନଥିଲା। ଧାର୍ମିକ ସ୍ୱାଧୀନତାର ତତ୍ତ୍ୱକୁ ବିଦ୍ରୋହ ବୋଲି କୁହାଯାଉଥିଲା ଏବଂ ଏହାର ସମର୍ଥକମାନେ ଘୃଣ୍ୟ କରୁଥିଲେ ଏବଂ ଚର୍ଚ୍ଚ ସହିତ ସମସ୍ତ ଏକତାକୁ ବିଲୋପ କରିବାକୁ ନିଷ୍ପୃତ ନେଇଥିଲେ। ବନ୍ଧୁ, ସେମାନେ ଦେଖିଲେ ଯେ ଈଶ୍ୱରଙ୍କ ବାକ୍ୟ ପାଳନ କଲେ ପୃଥକତା ଏବଂ ସମ୍ପୂର୍ଣ୍ଣ ଆବଶ୍ୟକତା। ସେମାନେ ନିଜ ଆତ୍ମା ପାଇଁ ସାଂଘାତିତ ତ୍ରୁଟିକୁ ସହ୍ୟ କରିବାକୁ ସାହସ କଲେ ନାହିଁ ଏବଂ ଏକ ଉଦାହରଣ ସୃଷ୍ଟି କଲେ ଯାହା ସେମାନଙ୍କ ପିଲା ଏବଂ ପିଲାମାନଙ୍କର ବିଶ୍ୱାସକୁ ବିପଦରେ ପକାଇଲା। ଶାନ୍ତି ଏବଂ ଏକତାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ଈଶ୍ୱରଙ୍କ ପ୍ରତି ବିସ୍ତୃତତା ସହିତ ଯେ ରିହାତି ହେବାକୁ କୌଣସି ପ୍ରସ୍ତୁତ ଥିଲେ, କିନ୍ତୁ ସେମାନେ ଅନୁଭବ କଲେ ଯେ ନୀତିର ବଳିଦାନରେ ମଧ୍ୟ ଶାନ୍ତି ଅତି ପ୍ରିୟ ଭାବରେ କ୍ରୟ କରାଯିବ। ଯଦି ସତ୍ୟ ଏବଂ ଧାର୍ମିକତାର ଆପୋଷ ବୁଝାମଣା ଦ୍ୱାରା ଏକତା ସୁରକ୍ଷିତ ହୋଇପାରିବ, ତେବେ ପାର୍ଥକ୍ୟ ଏବଂ ଯୁଦ୍ଧ ମଧ୍ୟ ହେଉ। ଯଦି ମଣ୍ଡଳୀ ଏବଂ ଜଗତ ପାଇଁ ଏହା ହୋଇଥାନ୍ତା ଯଦି ସେହି ସ୍ଥିର ଆତ୍ମାକୁ କାର୍ଯ୍ୟକାରୀ କରୁଥିବା ନୀତିଗୁଡ଼ିକ ଈଶ୍ୱରଙ୍କ ପ୍ରଖ୍ୟାତ ଲୋକଙ୍କ ହୃଦୟରେ ପୁନର୍ଜୀବିତ ହୁଏ। ଖ୍ରୀଷ୍ଟିଆନ ବିଶ୍ୱାସର ସ୍ତମ୍ଭ ଥିବା ଦତ୍ତଗୁଡ଼ିକ ଉପରେ ଏକ ଉଚ୍ଛେଦ ଜଗଦଙ୍କ ଉଦାସୀନତା ଅଛି। ମନ୍ଦ ବଢ଼ିବାରେ ବାରେ ଲାଗିଛି। ସର୍ବଶେଷରେ ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହି ଅବନୀତି ଶୈତାନର ପ୍ରତିନିଧିମାନଙ୍କ ହାତକୁ ଦୃଢ଼ କରୁଛି, ଯାହାଦ୍ୱାରା ମିଥ୍ୟା ଦତ୍ତ ଏବଂ ସାଂଘାତିକ ଭ୍ରାନ୍ତି ଯାହା ଅତୀତରେ ବିଶ୍ୱାସୀମାନେ ସେମାନଙ୍କ ଜୀବନକୁ ପ୍ରତିରୋଧ ଏବଂ ପ୍ରକାଶ କରିବାକୁ ବିପଦରେ ପକାଉଥିଲେ। ବନ୍ଧୁ, ବର୍ତ୍ତମାନ ହଜାର ହଜାର ଲୋକ ଏହାକୁ ଖ୍ରୀଷ୍ଟଙ୍କ ଅନୁଗାମୀ ବୋଲି ଦାବି କରୁଛନ୍ତି। ପ୍ରାଥମିକ ଖ୍ରୀଷ୍ଟିଆନମାନେ ପ୍ରକୃତରେ ଏକ ସ୍ୱତନ୍ତ୍ର ଲୋକ ଥିଲେ। ସେମାନଙ୍କ ନିର୍ଦ୍ଦେଶ ନିର୍ବାସନ ଏବଂ ଅବିସ୍ମରଣୀୟ ବିଶ୍ୱାସ ଏକ କ୍ରମାଗତ ବର୍ଜନା ଯାହା ପାପୀଙ୍କ ଶାନ୍ତି ଭଙ୍ଗ କଲା। ଯଦିଓ ସଂଖ୍ୟାରେ ଅଳ୍ପ ଧନ ପଦବୀ କିମ୍ବା ସମ୍ମାନଜନକ ଆଖ୍ୟା ବିନା ସେମାନେ ଯେଉଁଠାରେ ଚରିତ୍ର ଏବଂ ଦତ୍ତ ଜଣାଶୁଣା ଦୁଷ୍କର୍ମକାରୀଙ୍କ ପାଇଁ ଏକ ଆତଙ୍କ, ଅତ ଏବେ ଦୁଷ୍ଟ ଲୋକମାନେ ସେମାନଙ୍କୁ ଘୃଣା କଲେ। ଯେପରି ଆବେଲଙ୍କୁ ଅଜ୍ଞାତ କଇନ ଘୃଣା କରୁଥିଲେ, ସେହି କାରଣ ପାଇଁ କଇନ ଆବେଲକୁ ହତ୍ୟା କଲେ। ଯେଉଁମାନେ ପବିତ୍ର ଆତ୍ମାଙ୍କ ପ୍ରତିବନ୍ଧକକୁ ଫିଙ୍ଗିବାକୁ ଚେଷ୍ଟା କଲେ, ସେମାନେ ଈଶ୍ୱରଙ୍କ ଲୋକଙ୍କୁ ହତ୍ୟା କଲେ। ସେହି ସମାନ କାରଣ ପାଇଁ ଯିହୁଦୀମାନେ ତ୍ରାଣକର୍ତ୍ତାଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ କୃଷରେ ଚଢ଼ାଇଲେ, କାରଣ ତାଙ୍କ ଚରିତ୍ରର ଶୁଦ୍ଧତା ଏବଂ ପବିତ୍ରତା ସେମାନଙ୍କ ସ୍ୱାର୍ଥପରତା ଏବଂ ଭ୍ରଷ୍ଟାଚାର ନିରନ୍ତର ବର୍ଜନ। ଖ୍ରୀଷ୍ଟିଆନ ସମୟ ଖ୍ରୀଷ୍ଟଙ୍କ ସମୟରେ ଆଜି ପର୍ଯ୍ୟନ୍ତ ତାଙ୍କର ବିଶ୍ୱସ୍ତ ଶିଷ୍ୟମାନେ ଯେଉଁମାନେ ପାପର ପଥକୁ ଭଲ ପାଆନ୍ତି ଏବଂ ଅନୁସରଣ କରନ୍ତି, ସେମାନଙ୍କୁ ଘୃଣ୍ୟ ଏବଂ ବିରୋଧ ଉତ୍ସାହିତ କରୁଛନ୍ତି। ତେବେ ସୁସମାଚାର କିପରି ଶାନ୍ତିର ବାର୍ତ୍ତା କୁହାଯାଇପାରିବ? ଯେତେବେଳେ ଯିଶାୟ ଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ ଭବିଷ୍ୟତବାଣୀ କଲେ, ସେତେବେଳେ ସେ ତାଙ୍କ ଶାନ୍ତିର ରାଜକୁମାର ଆଖ୍ୟା ଦେଇଥିଲେ। ଯେତେବେଳେ ସ୍ୱର୍ଗଦୂତମାନେ ମେଷପାଳକମାନଙ୍କୁ ଘୋଷଣା କଲେ ଯେ ଖ୍ରୀଷ୍ଟ ଜନ୍ମ ହୋଇଛନ୍ତି, ସେମାନେ ବେଥଲେମର ସମତଳ ଭୂମିରେ ଗୀତ ଗାଇଲେ, ସର୍ବପରିସ୍ଥିତି ଈଶ୍ୱରଙ୍କ ମହିମା ଏବଂ ପୃଥିବୀର ଶାନ୍ତି ମନୁଷ୍ୟ ପ୍ରତି ଉତ୍ତମ ଇଚ୍ଛା। ହଁ, ଭବିଷ୍ୟତବାଣୀ ଘୋଷଣା ଏବଂ ଖ୍ରୀଷ୍ଟଙ୍କ ନୁହେଁ, ଖ୍ରୀଷ୍ଟଙ୍କ ଶବ୍ଦ ମଧ୍ୟରେ ଏକ ପ୍ରତିବାଦ ଦେଖାଯାଇଛି। ସେ କହିଲେ, ମୁଁ ଶାନ୍ତି ପଠାଇବା ପାଇଁ ନୁହେଁ, ବରଂ ଖଣ୍ଡା ଆଣିବା ପାଇଁ ଆସିଛି। ପଢ଼ନ୍ତୁ ମାଥ୍ୟୁ 10:34। କିନ୍ତୁ ସଠିକ ଭାବରେ ବୁଝିଗଲେ ଦୁହେଁ ସମ୍ପୂର୍ଣ୍ଣ ସମନ୍ୱୟରେ ଅଛନ୍ତି। ସୁସମାଚାର ହେଉଛି ଶାନ୍ତିର ବାର୍ତ୍ତା। ଖ୍ରୀଷ୍ଟିଆନ ଧର୍ମ ହେଉଛି ଏକ ପ୍ରଣାଳୀ ଯାହା ଗ୍ରହଣ ଏବଂ ପାଳନ କରେ। ସମଗ୍ର ବିଶ୍ୱରେ ଶାନ୍ତି, ଶ୍ରଦ୍ଧାର୍ଦ୍ଧ ଏବଂ ସୁଖ ବିସ୍ତାର କରିବ। ଖ୍ରୀଷ୍ଟଙ୍କ ଧର୍ମ ଘନିଷ୍ଠ ଭାଇଚାର ମଧ୍ୟରେ ଏକତ୍ରିତ ହେବା, ଯେଉଁମାନେ ଏହାର ଶିକ୍ଷା ଗ୍ରହଣ କରନ୍ତି, ମନୁଷ୍ୟମାନଙ୍କୁ ଈଶ୍ୱରଙ୍କ ସହିତ ପୁନଃସମ୍ବନୀୟ କରିବା ଏବଂ ଏହିପରି ପରସ୍ପର ସହିତ ମାନିବା ଯୀଶୁଙ୍କ କାର୍ଯ୍ୟ ଥିଲା। କିନ୍ତୁ ସଂସାର ଖ୍ରୀଷ୍ଟଙ୍କ ସବୁଠାରୁ ଶତ୍ରୁ ଶୈତାନର ନିୟନ୍ତ୍ରଣରେ ଅଛି। ସୁସମାଚାର ସେମାନଙ୍କୁ ଜୀବନର ନୀତିଗୁଡ଼ିକ ଉପସ୍ଥାପନ କରେ, ଯାହା ସେମାନଙ୍କର ଅଭ୍ୟାସ ଏବଂ ଇଚ୍ଛା ସହିତ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏବଂ ସେମାନେ ଏହା ବିରୁଦ୍ଧରେ ବିଦ୍ରୋହ କରନ୍ତି। ସେମାନେ ଶୁଦ୍ଧତାକୁ ଘୃଣା କରନ୍ତି, ଯାହା ସେମାନଙ୍କ ପାପକୁ ପ୍ରକାଶ କରେ ଏବଂ ନିନ୍ଦା କରେ, ଏବଂ ଯେଉଁମାନେ ସେମାନଙ୍କ ନ୍ୟାୟ ଏବଂ ପବିତ୍ର ଦାବିକୁ ଅନୁରୋଧ କରିବେ ସେମାନଙ୍କୁ ନିର୍ଯାତନା ଦିଅନ୍ତି ଏବଂ ବିନାଶ କରନ୍ତି। ଏହି ଅର୍ଥରେ, କାରଣ ଉଚ୍ଚରିତ ସତ୍ୟ ଏହା ବେଳେବେଳେ ଘୃଣ୍ୟ ଏବଂ ଘୋଡ଼ା ଆଣିଥାଏ, ସୁସମାଚାରକୁ ଖଣ୍ଡା କୁହାଯାଏ। ବନ୍ଧୁ, ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା ନିର୍ଯାତନା ଦେବାକୁ ଅନୁମତି ଦେଉଥିବା ରହସ୍ୟମୟ ପ୍ରମାଣ। ଯେଉଁମାନେ ବିଶ୍ୱାସର ଦୁର୍ବଳ, ଯେଉଁମାନଙ୍କ ପାଇଁ ବହୁତ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି, କେତେକ ମଧ୍ୟ ଈଶ୍ୱରଙ୍କ ଉପରେ ସେମାନଙ୍କର ଆତ୍ମବିଶ୍ୱାସକୁ ତ୍ୟାଗ କରିବାକୁ ପ୍ରସ୍ତୁତ, କାରଣ ସେ ସମୃଦ୍ଧ ହେବା ପାଇଁ ମନୁଷ୍ୟଠାରୁ ସବୁଠାରୁ କଷ୍ଟ ଭୋଗ କରୁଥିବା ବେଳେ ସର୍ବୋତ୍ତମ ଏବଂ ଶୁଦ୍ଧ ବ୍ୟକ୍ତି ସେମାନଙ୍କ ନିଷ୍ଠୁର ଶକ୍ତି ଦ୍ୱାରା ଯନ୍ତ୍ରଣା ଭୋଗନ୍ତି। ଏହା କିପରି ପଚରାଯାଏ, ଜଣେ ଯିଏ ନ୍ୟାୟପୂର୍ଣ୍ଣ ଏବଂ ଦୟାଳୁ ଏବଂ ଯିଏ କ୍ଷମତାରେ ଅସୀମ, ଯେପରି ଅନ୍ୟାୟ ଏବଂ ଅତ୍ୟାଚାରକୁ ସହ୍ୟ କରିପାରିବ କି? ଏହା ଏକ ପ୍ରଶ୍ନ, ଯାହା ସହିତ ଆମର କିଛି କରିବାର ନାହିଁ। ଈଶ୍ୱର ଆମକୁ ତାଙ୍କ ପ୍ରେମର ଯଥେଷ୍ଟ ପ୍ରମାଣ ଦେଇଛନ୍ତି ଏବଂ ଆମେ ତାଙ୍କର ଉତ୍ତମତା ଉପରେ ସନ୍ଦେହ କରିବା ଉଚିତ ନୁହେଁ, କାରଣ ଆମେ ତାଙ୍କ ପ୍ରମାଣର କାର୍ଯ୍ୟଗୁଡ଼ିକୁ ବୁଝିପାରୁନାହୁଁ। ତ୍ରାଣକର୍ତ୍ତା ନିଜ ଶିଷ୍ୟମାନଙ୍କୁ କହିଥିଲେ, ବନ୍ଧୁ, ପରୀକ୍ଷା ଏବଂ ଅନ୍ଧକାର ଦିନ ସେମାନଙ୍କ ଆତ୍ମା ଉପରେ ଯେଉଁ ସନ୍ଦେହ ସୃଷ୍ଟି ହେବ, ସେ ବିଷୟରେ ଭବିଷ୍ୟତବାଣୀ କରି କହିଲା, ମୁଁ ତୁମକୁ କହୁଥିବା ବାକ୍ୟକୁ ମନେ ରଖ, ସେବକ ତାଙ୍କ ପ୍ରଭୁଙ୍କଠାରୁ ବଡ଼ ନୁହେଁ। ଯଦି ସେମାନେ ମୋତେ ତାଡ଼ନା କରନ୍ତି, ତେବେ ସେମାନେ ମଧ୍ୟ ତୁମକୁ ତାଡ଼ନା କରିବେ। ଏହିପରି ଯହନ 15:20 ଆମେ ପାଉଛୁ। ବନ୍ଧୁ, ଦୁଷ୍ଟ ଲୋକମାନଙ୍କ ନିଷ୍ଠୁରତା ଦ୍ୱାରା ଯୀଶୁଙ୍କ ଅନୁଗାମୀମାନଙ୍କ ଅପେକ୍ଷା ଯୀଶୁ ଆମ ପାଇଁ ଅଧିକ କଷ୍ଟ ପାଇଲେ। ଯେଉଁମାନେ ନିର୍ଯାତନା ଏବଂ ସହିତ ସହିବାକୁ ଆସୁଛନ୍ତି, ସେମାନେ ଈଶ୍ୱରଙ୍କ ପ୍ରିୟ ପୁତ୍ରଙ୍କ ପଦଙ୍କ ଅନୁସରଣ କରୁଛନ୍ତି। ପ୍ରଭୁ ତାଙ୍କ ପ୍ରତିଜ୍ଞା ବିଷୟରେ ଅଳସୁଆ ନାହିଁ ବୋଲି ଦ୍ୱିତୀୟ ପିତର 3:9 ଆମେ ଦେଖୁଅଛୁ। ସେ ନିଜ ସନ୍ତାନମାନଙ୍କୁ ଭୁଲି ନାହାନ୍ତି କିମ୍ବା ଅବହେଳା କରି ନାହାନ୍ତି, କିନ୍ତୁ ସେ ଦୁଷ୍ଟମାନଙ୍କ ସେମାନଙ୍କ ପ୍ରକୃତ ଚରିତ୍ର ପ୍ରକାଶ କରିବାକୁ ଅନୁମତି ଦିଅନ୍ତି, ଯେପରି ତାଙ୍କ ଇଚ୍ଛା କରିବାକୁ ଇଚ୍ଛା କରୁଥିବା କେହି ସେମାନଙ୍କ ବିଷୟରେ ପ୍ରତାରିତ ହେବେ ନାହିଁ। ପୁନର୍ବାର ଧାର୍ମିକତା ମନେ ଦୁଃଖ ବୁଲିଲେ ରଖନ୍ତି, ଯେପରି ସେମାନେ ନିଜ ଶୁଦ୍ଧ ହୋଇପାରିବେ। ସେମାନଙ୍କ ଉଦାହରଣ ଅନ୍ୟମାନଙ୍କ ବିଶ୍ୱାସ ଏବଂ ଧାର୍ମିକତା ବାସ୍ତବତା ବିଷୟରେ ବିଶ୍ୱାସ କରିପାରିବେ, ଏବଂ ଏହା ମଧ୍ୟ ଯେ ସେମାନଙ୍କ ସ୍ଥିର ପାଠ୍ୟକ୍ରମ ଅଧାର୍ମିକ ଏବଂ ଅବିଶ୍ୱାସନିକ ନିନ୍ଦା କରିପାରେ। ଈଶ୍ୱର ଦୁଷ୍ଟମାନଙ୍କୁ ସମୃଦ୍ଧ ହେବାକୁ ଏବଂ ତାଙ୍କ ବିରୁଦ୍ଧରେ ସେମାନଙ୍କର ଶତ୍ରୁତା ପ୍ରକାଶ କରିବାକୁ ଅନୁମତି ଦିଅନ୍ତି। ଯେତେବେଳେ ସେମାନେ ସେମାନଙ୍କ ଅପରାଧର ପରିଣାମ ପୂରଣ କରିବେ, ସମସ୍ତେ ସେମାନଙ୍କର ନ୍ୟାୟ ଏବଂ ଦୟାକୁ ବିନାଶରେ ଦେଖିବେ। ତାଙ୍କର ପ୍ରତିରୋଧର ଦିନ ତ୍ୱରାନ୍ୱିତ ହୁଏ, ଯେତେବେଳେ ସମସ୍ତେ ତାଙ୍କ ନିୟମକୁ ଉଲ୍ଲଂଘନ କରିଛନ୍ତି ଏବଂ ତାଙ୍କ ଲୋକମାନଙ୍କୁ ଅତ୍ୟାଚାର କରିଛନ୍ତି। ସେମାନେ ସେମାନଙ୍କର କାର୍ଯ୍ୟର ନ୍ୟାୟ ପାଇବେ। ଯେତେବେଳେ ଈଶ୍ୱରଙ୍କ ବିଶ୍ୱାସ ଲୋକଙ୍କ ପ୍ରତି ପ୍ରତ୍ୟେକ ନିର୍ଯାତତା କିମ୍ବା ଅନ୍ୟାୟ କାର୍ଯ୍ୟ ଦଣ୍ଡିତ ହେବେ, ଯେପରି ଖ୍ରୀଷ୍ଟ ନିଜେ କରିଛନ୍ତି। ବନ୍ଧୁ, ଆଉ ଏକ ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଛି, ଯାହା ଆଜିର ଚର୍ଚ୍ଚ ଗୁଡ଼ିକର ଧ୍ୟାନ ଦେବା ଉଚିତ। ପ୍ରେରିତ ପାଉଲ ଘୋଷଣା କରିଛନ୍ତି ଯେ ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟଙ୍କ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଧାର୍ମିକ ଧର୍ମ ଜୀବନରେ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କୁ ତାଳନା ଭୋଗ କରିବେ। ବନ୍ଧୁ, ଏହିପରି ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ, ସେହି ପ୍ରଭୁ ଯୀଶୁ ଯିଏକି ଆମମାନଙ୍କ ପାଇଁ କୃଷରେ ହତ ହେଲେ, ତାଙ୍କ ନାମରେ ନିଜକୁ ସମର୍ପଣ କରି ପ୍ରାର୍ଥନା କରିବା। ବନ୍ଧୁ, ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ କୃଷରେ ମରଣ ହେଲେ, ସେହି ମରଣକୁ ମନରେ ରଖି ଚାଲନ୍ତୁ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମକୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାନୁଛି ଶୁଣି ଗ୍ରହଣ କର। ଆମେ
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর SDA Mission Compound, Salisbury Park, Pune, 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। আডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনকর মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ। ধন্যবাদ দিয়া প্রেম ময়া দয়া ময়া শ্রীমঙ্গল ময়া
স্মরি তাঙ্ক মহাদান দেখি আশ্চর্য কর্ম স্মরি তাঙ্ক মহাদান দেখি আশ্চর্য কর্ম
গা গা জয় জয় প্রভুঙ্ক প্রশংসা গা ধন্যবাদ ছন্তি